सरस्वती व्यासं ततो जय मुदिरये वेदे रामायणे शैव प्राणे भारते तथा अद्युञ्चन्ति च मध्ये च सर्वत्र गीयते मूकं करोति वाचालं पङ्गुं लङ्घयते गिरिं यद्रूपासनं वन्दे श्रीगुरुदिनतारिणे परमानन्दमाधवम्
कृष्णभक्तिरसस्वरो श्रीमाधव ସମଗ୍ର ଭୌତିକ ବିଶ୍ୱସ୍ତ ଯେ ଉତ୍ଥିତ ହେଇଛନ୍ତି ତାହା ଆପଣଙ୍କ କାଳ ଶକ୍ତି ଯୋଗୁଁ ହେଇଛି ଏବଂ ଏପରି ଭାବରେ ଭୂତ ପ୍ରକୃତିର ତ୍ରିଗୁଣ ପ୍ରକାଶିତ ହୋଇଛି। ଆପଣ ଆପଣଙ୍କର ଶେଷ ଅନନ୍ତ ନାଗ ଶଯ୍ୟାରୁ ଜାଗ୍ରତ ହୋଇଛନ୍ତି ଏବଂ ଆପଣଙ୍କର ନାଭି ପ୍ରଦେଶରୁ ଏକ କ୍ଷୁଦ୍ର ଦିବ୍ୟ ବୀଜ ଉତ୍ପନ୍ନ ହୋଇଛି ଯେଉଁଥିରୁ କି ଏକ ପଦ୍ମପୁଷ୍ପ ଯାତ ହେଲା, ଯାହା ହେଉଛି ସମଗ୍ର ବ୍ରହ୍ମାଣ୍ଡର ପ୍ରକାଶ। ଯେପରି ଏକ କ୍ଷୁଦ୍ର ବୀଜରୁ ଏକ ବିରାଟ ବଡ଼ ବୃକ୍ଷ ଉତ୍ପନ୍ନ ହୁଏ, ତଦ୍ରୁପ ଭାବେ ଏ ବିରାଟ ବ୍ରହ୍ମାଣ୍ଡ ପ୍ରକାଶ ହୋଇଛି। ନାରଦମୁନିଙ୍କ ଠାରୁ ଏସବୁ ତତ୍ତ୍ୱ ଅବଗତ ହୋଇଛନ୍ତି, ମାତୃଗର୍ଭରେ ଥିବାବେଳେ ନାରଦମୁନିଙ୍କ ଠାରୁ ଏସବୁ ତତ୍ତ୍ୱ ଅବଗତ ହୋଇଛନ୍ତି। ସେଥିପାଇଁ ସେ ଜନ୍ମ ହେବା ମାତ୍ରେ ଏସବୁ ତତ୍ତ୍ୱ କହୁଛନ୍ତି, ନହେଲେ ଏତେ ଛୋଟ ପିଲା ଏତେ କମ ବୟସରୁ ଏ ଅପ୍ରାକୃତ ତତ୍ତ୍ୱ ଏ ଭଗବତ ତତ୍ତ୍ୱ କିପରି ବା କୁହନ୍ତେ, ଏ କୌଣସି ସାଧାରଣ ବ୍ୟକ୍ତି ପକ୍ଷରେ ସମ୍ଭବପର ନୁହେଁ। କାରଣ ଭଗବାନ ପ୍ରାକୃତ ଜୀବ ନୁହନ୍ତି ବା ପ୍ରାକୃତ ବସ୍ତୁ ନୁହନ୍ତି, ଭଗବାନ ହେଉଛନ୍ତି ଅପ୍ରାକୃତ ବସ୍ତୁ, ସଚ୍ଚିଦାନନ୍ଦମୟ ବିଗ୍ରହ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ, ଅନାଦିରାଦିର୍ଗୋବିନ୍ଦ ସର୍ବକାରଣ କାରଣ, ଏ ବ୍ରହ୍ମ ସଂହିତାରେ କୁହାଯାଇଛି। କୃଷ୍ଣ ପରମେଶ୍ୱର ତାଙ୍କର ଶରୀର ବା ପ୍ରକାଶ ବିଗ୍ରହ ତାହା ହେଉଛି ସଚ୍ଚିତ ଆନନ୍ଦମୟ, ତାହା ପ୍ରାକୃତ ନୁହେଁ। ଆଉ ସର୍ବକାରଣର କାରଣ ସର୍ବ ଆଦି ସେ ଅନାଦି ଗୋବିନ୍ଦ, ତେଣୁ ତାଙ୍କୁ ଜାଣିବା ବା ତାଙ୍କ ସମ୍ବନ୍ଧୀୟ ତତ୍ତ୍ୱ ଜାଣିବା ସହଜ କଥା ନୁହେଁ। ଶ୍ରୀମଦ୍ଭଗବତ ଗୀତାରେ ଭଗବାନ କୃଷ୍ଣ କହିଛନ୍ତି, ନାହ ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାପ୍ତ ମୂଢ଼ୟମ୍ ନାଭି ଜାନନ୍ତି, ମୁଁ ସବୁଠାରେ ପ୍ରକାଶିତ ହୁଏ ନା, ଯୋଗ ମାୟା ଦ୍ୱାରା ସମାପୃତ ହୋଇଥାଏ, ମୂଢ଼ ମୂର୍ଖ ଲୋକ ମୋତେ ଜାଣିପାରିବ ନା, ଏ ଭଗବାନ କୃତି ଶ୍ରୀମଦ୍ଭଗବତ ଗୀତାରେ। କିନ୍ତୁ ଯେ ଭଗବାନଙ୍କର ପ୍ରିୟ ଭକ୍ତ, ଅତି ଅନ୍ତରଙ୍ଗ ଭକ୍ତ, ତାଙ୍କ ସମକ୍ଷରେ ଭଗବାନ ନିଜକୁ ଲୁଚେଇ ଛପେଇ ପାରନ୍ତି ନା, ସେଠି ସେ ପ୍ରକାଶିତ ହୁଅନ୍ତି, ଯଦିଓ ଅନ୍ୟ ସର୍ବତ୍ର ସେ ଅପ୍ରକାଶିତ। ଭକ୍ତ ଚକ୍ଷୁରେ ସେ ବରାବର ଦୃଶ୍ୟମାନ ହୋଇଥାନ୍ତି, ତସ୍ୟାମ ନ ପ୍ରଣଶ୍ୟାମି ସଚ ମେ ନ ପ୍ରଣଶ୍ୟତି, ଏ ଭଗବତ ଗୀତାରେ ମଧ୍ୟ ଭଗବାନ କୃଷ୍ଣ କହିଛନ୍ତି, ସେ ଭକ୍ତ ମୋ ଦୃଷ୍ଟିର ଅନ୍ତରାଳରେ ନଥାଏ ବା ମୁଁ ଭକ୍ତଙ୍କ ଦୃଷ୍ଟିର ଅନ୍ତରାଳରେ ନଥାଏ, ଭକ୍ତ ବରାବର ଭଗବାନଙ୍କୁ ସର୍ବତ୍ର ଦେଖେ। ଭକ୍ତର ଚକ୍ଷୁ ଏ ପ୍ରକାର, ଭକ୍ତର ଦୃଷ୍ଟି ଏ ପ୍ରକାର, ପ୍ରେମାଞ୍ଜନ ଛୁରିତ ଭକ୍ତି ବିଲୋଚନେନ ସନ୍ତ ସଦୈବ ହୃଦେଶ ବିଲୋକୟନ୍ତି, ଏ କଥା ବ୍ରହ୍ମ ସଂହିତାରେ କୁହାଯାଇଛି। ଭକ୍ତ ଚକ୍ଷୁ ପ୍ରେମାଞ୍ଜନ ଛୁରିତ, କୃଷ୍ଣ ପ୍ରେମ ବା ଭଗବତ ପ୍ରେମ ରୂପ କଞ୍ଜନ ଭକ୍ତଙ୍କ ଚକ୍ଷୁରେ ଲାଗିଛି, ତେଣୁ ସେ ଚକ୍ଷୁରେ ସର୍ବତ୍ର ସେ ଭଗବାନଙ୍କୁ ଦର୍ଶନ କରନ୍ତି, ଅନ୍ତର୍ବହି ସେ ଭଗବାନଙ୍କୁ ଦର୍ଶନ ହେଇପାରନ୍ତି, ଯାହା ଯାହା ନେତ୍ର ପଡ଼େ ତାହା କୃଷ୍ଣ ସ୍ଫୁରେ, ସ୍ଥାବର ଜଙ୍ଗମ ଦେଖେ ନ ଦେଖେ ତାର ମୂର୍ତ୍ତି ସର୍ବତ୍ର ହୋଇ ତା ଇଷ୍ଟଦେବ ସ୍ଫୁର୍ତ୍ତି, ଏ କଥା କୁହାହେଇଛି। ଯଦିଓ ସ୍ଥାବର ଜଙ୍ଗମେ ଭୌତିକ ଜଗତରେ ସବୁକିଛି ସେ ଦେଖୁଥାନ୍ତି ଭକ୍ତ, ତଥାପି ବାହ୍ୟ ରୂପ ଦେଖନ୍ତି ନା, ପ୍ରତ୍ୟେକଙ୍କ ମଧ୍ୟରେ ସେ ଭଗବାନ ଯେ ରହିଛନ୍ତି ସେ ଭଗବାନଙ୍କୁ ହିଁ ଦେଖନ୍ତି। ଯେପରି ଭକ୍ତ ଶ୍ରେଷ୍ଠ ପ୍ରହ୍ଲାଦ ମହାରାଜ ଏକ ପ୍ରସ୍ତର ସ୍ତମ୍ଭରେ ଭଗବାନଙ୍କୁ ଦେଖିଲେ, ତଦ୍ରୁପ ଭାବେ ଯେ ଭଗବାନଙ୍କ ପ୍ରେମୀ ଭକ୍ତ ସେ ଭଗବାନ ସର୍ବତ୍ର ହିଁ ଦର୍ଶନ କରିଛି, କାରଣ ଭଗବାନ ସର୍ବତ୍ର ବିଦ୍ୟମାନ ଅଛନ୍ତି। ଯଦିଓ ଭଗବାନ ସେ ସଚ୍ଚିଦାନନ୍ଦମୟ ବିଗ୍ରହ କୃଷ୍ଣ ତାଙ୍କ ଧାମ ଅଛି ଗୋଲକ ବୃନ୍ଦାବନ ଧାମ ଚି ଜଗତରେ, ସେଠି ସେ ସଦ ବିଦ୍ୟମାନ ଅଛନ୍ତି, ତଥାପି ତାଙ୍କର ଯେଉଁ ଅଚିନ୍ତ୍ୟ ଶକ୍ତି ଅଛି, ସେ ଶକ୍ତି ବଳରେ ସେ ସର୍ବତ୍ର ମଧ୍ୟ ବିଦ୍ୟମାନ ହେଇଛନ୍ତି। କି ଭୌତିକ ଜଗତ, କି ଅପ୍ରାକୃତ ଜଗତ ବା ଚିତ୍ ଜଗତ, ଏ ହେଉଛି ଆମର ତତ୍ତ୍ୱ। ଯେଉଁମାନଙ୍କର ଏ ଭକ୍ତି ଚକ୍ଷୁ ଅଛି, ଯେଉଁମାନେ ଭକ୍ତ ସେମାନେ ଯେଉଁଠି ଥାନ୍ତୁ ନା କାହିଁକି ସେଠାରେ ଭଗବତ ଦର୍ଶନ କରନ୍ତି। ଯେଉଁମାନେ ଭକ୍ତ ନୁହନ୍ତି, ମୂଢ଼ ମୂର୍ଖ ଅଭକ୍ତ, ସେମାନେ କେବେ ହେଲେ କୌଣସି ପ୍ରଚେଷ୍ଟା ବଳରେ ବା କୌଣସି ଉପାୟରେ ଭଗବତ ଦର୍ଶନ କରିପାରିବେ ନା। ତେଣୁ ଯେଉଁମାନେ ଏ ପ୍ରକାର ଭକ୍ତ ମହାଜନ, ସେମାନେ ଭଗବତ ତତ୍ତ୍ୱ ଜାଣନ୍ତି। କେବଳ ଯେ ଭଗବାନଙ୍କୁ ଦେଖନ୍ତି, ଭଗବାନଙ୍କୁ ଜାଣନ୍ତି ତାହା ନୁହେଁ, ଭଗବତ ତତ୍ତ୍ୱ ହିଁ ଜାଣନ୍ତି। ଯାହା ଏଠାରେ ଶ୍ରୀ ପ୍ରହ୍ଲାଦ ମହାରାଜ କହୁଛନ୍ତି, ସେ ଭଗବାନ କିପରି ସର୍ବକାରଣ କାରଣ, ସେ କିପରି ସମସ୍ତ ପ୍ରକାର ପ୍ରାକୃତ ଅପ୍ରାକୃତ ସୃଷ୍ଟିର ଉତ୍ସ। ଉଦାହରଣ ଦେଇଛନ୍ତି, ଯେପରି ଏକ କ୍ଷୁଦ୍ର ବୀଜରୁ ବିରାଟ ବଟବୃକ୍ଷ ଉତ୍ପନ୍ନ ହୁଏ, ତଦ୍ରୁପ ଭାବେ ଏକ କ୍ଷୁଦ୍ର ଅପ୍ରାକୃତ ବୀଜ ଗର୍ଭଦକ ସାହି ବିଷ୍ଣୁଙ୍କର ନାଭି ପ୍ରଦେଶର ସେ ବୀଜରୁ ମୃଣାଳଯୁକ୍ତ ଏକ ପଦ୍ମଜାତ ହୁଏ, ଯେଉଁ ପଦ୍ମରେ ବ୍ରହ୍ମା ସୃଷ୍ଟିକର୍ତ୍ତା ଧାତା ବିଧାତା ପ୍ରକାଶ ପାଆନ୍ତି ଏବଂ ଏ ବ୍ରହ୍ମାଣ୍ଡରେ ଯାହା କିଛି ସବୁ ହୋଇଛି ସେସବୁ ସୃଷ୍ଟି କରନ୍ତି। ଏ ବର୍ଣ୍ଣନା ଆମର ସମସ୍ତ ବୈଦିକ ଶାସ୍ତ୍ରରେ ଦିଆଯାଇଛି। ଯେତେବେଳେ ଭଗବାନ ପରମେଶ୍ୱର ଇଚ୍ଛା କରନ୍ତି, ସେ ଇଚ୍ଛାମୟ ପୁରୁଷ ସେତେବେଳେ ଇଚ୍ଛା କରନ୍ତି ଭୌତିକ ସୃଷ୍ଟି କରିବା ପାଇଁ, ତାଙ୍କର ଇଚ୍ଛା ମାତ୍ରେ ଏ କ୍ରିୟା ସୃଷ୍ଟି କ୍ରିୟା ଆରମ୍ଭ ହେଇଯାଏ। କେବଳ ଇଚ୍ଛା ମାତ୍ରେ ହେଇଯାଏ, ଇଚ୍ଛା କଲା ମାତ୍ରେ ଭୌତିକ ଉପାଦାନ ଗୁଡ଼ିକ ଏକତ୍ର ସେ ବ୍ୟୋମରେ ପ୍ରକାଶ ପାଇଯାଆନ୍ତି, କଳା ରଙ୍ଗ ହେଇଯାଏ, ଯାହାଦ୍ୱାରା କି ଭୌତିକ ପ୍ରକାଶ ହବ। ତାପରେ ବିଷ୍ଣୁ ରୂପ ଭଗବାନଙ୍କର ସେମାନେ ଆସନ୍ତି। ପ୍ରଥମ ପୁରୁଷାବତାର ମହାବିଷ୍ଣୁ, କରୁଣାର୍ଣ୍ଣବସାଇ ବିଷ୍ଣୁ, ଯିଏକି ସଂକର୍ଷଣଙ୍କର ବିସ୍ତାର, ସେ କରୁଣାର୍ଣ୍ଣବରେ ଶୟନ କରନ୍ତି, ଯୋଗ ନିଦ୍ରାରେ ଶୟନ କରି ଏକ ନିଶ୍ୱାସ ଛାଡ଼ନ୍ତି। ଏ ନିଶ୍ୱାସ ଛାଡ଼ିବା ମାତ୍ରେ ଅନନ୍ତ ସଂଖ୍ୟକ ବ୍ରହ୍ମାଣ୍ଡ ତାଙ୍କ ଲୋମକୁ ଉପରୁ ବାହାରି କରେ। ତାପରେ ତାଙ୍କର ବିସ୍ତାର ଗର୍ଭୋଦକ ସାଇ ବିଷ୍ଣୁ ପ୍ରତ୍ୟେକ ବ୍ରହ୍ମାଣ୍ଡ ମଧ୍ୟରେ ପ୍ରବେଶ କରନ୍ତି, ଗର୍ଭସାଗରରେ ଶୟନ କରିଥାନ୍ତି। ତାଙ୍କ ନା ବିଦେଶରୁ ମୃଣାଳଯୁକ୍ତ ପଦ୍ମଜାତ ଯେଉଁ ବ୍ରହ୍ମା ଧାତା ବିଧାତା ସୃଷ୍ଟି ହୁଅନ୍ତି, ତାଙ୍କୁ ଆଦେଶ ଏ ଯେଉଁ ବ୍ରହ୍ମାଣ୍ଡ ବର୍ତ୍ତମାନ ସୁଦ୍ଧା ଶୂନ୍ୟ ଅଛି, କିଛି ଏଥିରେ ସୃଷ୍ଟି ହେଇନି, କେବଳ ବ୍ରହ୍ମାଣ୍ଡ ସୃଷ୍ଟି ହେଇଛି, ତାଙ୍କୁ ସୃଷ୍ଟି କରିବା ପାଇଁ କୁହାଯାଏ। ସେ ବ୍ରହ୍ମା ଭଗବାନଙ୍କର ଆଦେଶ ପାଇ ତପସ୍ୟାରତ ହୁଅନ୍ତି, ତପସ୍ୟାରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି, ବ୍ରହ୍ମାଙ୍କୁ ବେଦ ଜ୍ଞାନ ପ୍ରଦାନ କରନ୍ତି, ଯାହା ଲାଭ କରି ବ୍ରହ୍ମା ଜ୍ଞାନ ଚକ୍ଷୁ ଖୋଳେ, ଦିବ୍ୟ ଜ୍ଞାନରେ ଉଦ୍ଭାସିତ ହୁଅନ୍ତି, ଯାହାଫଳରେ ସେ ଜାଣିପାରନ୍ତି କିପରି ସୃଷ୍ଟି କରିବାକୁ ପଡ଼େ, ତାପରେ ସେ ସୃଷ୍ଟି କରନ୍ତି। ଏ ହେଉଛି ସୃଷ୍ଟିର ପ୍ରକାଶ, କ୍ରମିକ ପ୍ରକାଶ। ସେ କଥା ଏଠାରେ ପ୍ରହ୍ଲାଦ ମହାରାଜ କହୁଛନ୍ତି ଏବଂ ଶେଷ କଥା କନକ୍ଲୁଜନ୍ ଦେଉଛନ୍ତି ଯେ ଭୌତିକ ପ୍ରକାଶ ଆଉ ଅପ୍ରାକୃତ ପ୍ରକାଶ, ଏ ପ୍ରାକୃତ ପ୍ରକାଶ ବା ଭୌତିକ ଜଗତ, ଅପ୍ରାକୃତ ପ୍ରକାଶ ଚିତ୍ ଜଗତ, ଏସବୁ ହିଁ ସେ ଭଗବାନଙ୍କର ଶରୀର ସଦୃତ, କାରଣ ସବୁ ଭଗବାନଙ୍କର ଶକ୍ତିରୁ ଉଦ୍ଭୂତ। ଭଗବାନ ହେଉଛନ୍ତି ଶକ୍ତିମାନ ପୁରୁଷ, ପରାଶ ଶକ୍ତିରେ ବିବିଧ ହେଇ ବସୁଇତେ, ତାହା ହେଉଛି ବେଦ ବୈଦିକ ତଥ୍ୟ। ସେ ପରମ ପୁରୁଷ ଭଗବାନଙ୍କର ବିବିଧ ଶକ୍ତି ଅଛି, ସେସବୁ ଶକ୍ତିର ପ୍ରକାଶ ପୁନଃସ୍ଥ ସୂତ୍ର ଅଛି, ବେଦାନ୍ତ ସୂତ୍ର ଶକ୍ତି ଶକ୍ତିମାନ ଅଭିନ୍ନ, ଶକ୍ତି ଆଉ ଶକ୍ତିମାନ ଅଭିନ୍ନ, ତେଣୁ ଏହି ସୂତ୍ର ଅନୁଯାୟୀ ଶକ୍ତିର ପ୍ରକାଶ ଯେ ଭୌତିକ ଜଗତ ଓ ଚିତ୍ ଜଗତ ତାହା ଭଗବାନ ଅଭିନ୍ନ, ଏହି ଅନୁଯାୟୀ କୁହାଯାଉଛି ଯେ ଏସବୁ ଆପଣଙ୍କର ଶରୀର। ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ଆମେ ତାହା ଦେଖିବାକୁ ପାଉ, ଯାହା ଆମର ପରମାରାଧ୍ୟ ଗୁରୁଦେବ ଏଠି ବି ଉଦ୍ଧାର କରିଛନ୍ତି, ଅହଂ ସର୍ବସ୍ୱ ପ୍ରଭବ ମତ୍ତ ସର୍ବଂ ପ୍ରବର୍ତ୍ତତେ, ଦଶମ ଅଧ୍ୟାୟ ଭଗବତ ଗୀତା। ସମସ୍ତ ସୃଷ୍ଟିର ଉତ୍ସ ସେ ଭଗବାନ, ହଁ ମୁଁ ଭଗବାନ କୃଷ୍ଣ, ତା ମୋ ଠାରୁ ସବୁ କିଛି ପ୍ରସୂତ। ପୁନଃ ଏକାଦଶ ଅଧ୍ୟାୟ ଭଗବତ ଗୀତାରେ ବିଶ୍ୱରୂପ ଦର୍ଶନ ଯୋଗ ଅଛି, ଯେଉଁଥିରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ବିଶ୍ୱରୂପ ଦର୍ଶନ କରିଛନ୍ତି, ଅର୍ଥାତ୍ ଏ ଭୌତିକ ପ୍ରକାଶଟାକୁ ଦେଖେଇଛନ୍ତି। ଏ ଭୌତିକ ବ୍ରହ୍ମାଣ୍ଡ ବା ବିଶ୍ୱରେ ଯାହା ଯେମିତି ଅଛି ସବୁ ସେ ପ୍ରକାଶ କରିଛନ୍ତି, ତାଙ୍କର ସେ ବିଶ୍ୱରୂପକୁ ପ୍ରଦର୍ଶନ କରି ଦେଖିବା ପାଇଁ ଦିବ୍ୟ ଚକ୍ଷୁ ଦେଇଛନ୍ତି। ଦିବ୍ୟଂ ଚକ୍ଷୁ ତଦାମି, ଯେଉଁ ଚକ୍ଷୁ ପାଇକିରି ଅର୍ଜୁନ ଦେଖିପାରିଛନ୍ତି ଓ ବର୍ଣ୍ଣନା ଦେଇଛନ୍ତି, ତାହା ଏକାଦଶ ଅଧ୍ୟାୟ ଭଗବତ ଗୀତାରେ ଦିଆଯାଇଛି। ଏସବୁଥିରୁ ସୂଚିତ ହେଉଛି ଯେ ଏସବୁ ସୃଷ୍ଟିର ଉତ୍ସ ହେଉଛନ୍ତି ସେଇ କୃଷ୍ଣ। ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ଏସବୁ ଆପଣଙ୍କ ଶରୀର, ଏ ହେଉଛି ତତ୍ତ୍ୱଗତ କଥା। ସେଥିପାଇଁ ଯେଉଁମାନେ ଏସବୁ ତତ୍ତ୍ୱ ଜାଣିପାରନ୍ତି, ଭଗବାନଙ୍କ ତତ୍ତ୍ୱ ଭଗବତ ସମ୍ବନ୍ଧୀ ତତ୍ତ୍ୱ, ସେମାନେ ଆଉ ଭୌତିକ ଜଗତର ଅଧିବାସୀ ରହନ୍ତି ନା, ତାହା ଶ୍ରୀମଦ୍ ଭଗବତ ଗୀତା ତତ୍ତ୍ୱ ଅଧ୍ୟାୟରେ ଭଗବାନ କୃଷ୍ଣ କହିଛନ୍ତି, ଜନ୍ମ କର୍ମ ଚମେ ଦିବ୍ୟଂ ଏବଂ ଯୋବେତି ତତ୍ତ୍ୱତଃ ତ୍ୟକ୍ତା ଦେହଂ ପୁନର୍ଜନ୍ମ ନେଇତି ସମ୍ମାନୀତି ଅର୍ଜୁନ, ଏ କଥା ଭଗବାନ କୃଷ୍ଣ କହିଛନ୍ତି। ଏହାକୁ ଯେ ତତ୍ତ୍ୱରେ ଜାଣନ୍ତି ମୋର ଏଠି ଆବିର୍ଭାବ, ମୋର ଯେ କ୍ରିୟା ବା ଲୀଳା, ଏଗୁଡ଼ିକ ପ୍ରାକୃତ ପ୍ରାକୃତ ନୁହେଁ, ଏହାକୁ ଯେଉଁମାନେ ତତ୍ତ୍ୱରେ ଜାଣନ୍ତି ଜାଣିପାରନ୍ତି ସେମାନେ ମୋର ଭାଗ୍ୟବାନ, ସେମାନଙ୍କର ଶେଷ ଜନ୍ମ ଏ ଭୌତିକ ଜଗତରେ ହଏ, ସେମାନେ ଶରୀର ତ୍ୟାଗ କଲା ପରେ ମୋ ପାଖକୁ ଯିବେ। ଯେପର୍ଯ୍ୟନ୍ତ ଏହାକୁ କେହି ତତ୍ତ୍ୱରେ ନ ଜାଣିଛନ୍ତି ସେ ପର୍ଯ୍ୟନ୍ତ କେହି ଭଗବଦ୍ଧାମକୁ ଯାଇପାରିବେ ନା। ତଦମାନ ତତ୍ତ୍ୱ ଜ୍ଞାନତ୍ୱା ବିଶଦି ତଦନନ୍ତର, ଏହି କଥା ମଧ୍ୟ ଭଗବତ ଗୀତାରେ ଭଗବାନ କୃଷ୍ଣ କହିଛନ୍ତି, ମୋତେ ତତ୍ତ୍ୱରେ ଜାଣିଲେ ଯାଇକି ପ୍ରବେଶ ଅଧିକାର ମିଳିବ ଭଗବଦ୍ଧାମରେ ପ୍ରବେଶ କରିବା ପାଇଁ, ନଚେତ୍ ପ୍ରବେଶ ଅଧିକାର ମିଳିବ ନା। ଏଥିପାଇଁ ଏସବୁ ତତ୍ତ୍ୱ ମାନବ ଜାଣିବା ହିଁ ଉଚିତ, କାହିଁକି ନା ମାନବ ଜ୍ୱନି ସୁଦୁର୍ଲଭ ଜ୍ୱନି, 84 ଲକ୍ଷ ଜୀବଜ୍ୱନି ମଧ୍ୟରେ ଏ ଜ୍ୱନିର ଉଦ୍ଦେଶ୍ୟ ହେଉଛି ତତ୍ତ୍ୱ ଜାଣିବା। ଜୀବ ସତତ୍ତ୍ୱ ଜିଜ୍ଞାସା ନାଥ ଦସ୍ୟ କର୍ମ ଭି, ଏ ପ୍ରଥମ ସ୍କନ୍ଦ ଭାଗବତରେ କୁହାଯାଇଛି। ଏ ମାନବର କର୍ତ୍ତବ୍ୟ ତତ୍ତ୍ୱ ଜିଜ୍ଞାସା କରିବା ଏବଂ ଯାବତୀୟ କର୍ମ ଏ ତତ୍ତ୍ୱ ଜିଜ୍ଞାସା ଉପରେ ଆଧାରିତ ହେବା, ତା ନହେଲେ ଯିଏ ମାନବ ଜନ୍ମ ପାଇ ଏ ତତ୍ତ୍ୱ ଜିଜ୍ଞାସା ନ କରୁଛନ୍ତି, ଏ ଯେଉଁମାନେ ତତ୍ତ୍ୱାଚାର୍ଯ୍ୟ ଗୁରୁ ସେମାନଙ୍କ ନିକଟକୁ ଯାଇ ତତ୍ଜ୍ଞାନାର୍ଥଂ ସଗୁରୁଙ୍ଗ ଏବା ବିଗଚ୍ଛେ ଉପନିଷଦରେ କୁହାଯାଇଛି। ଏ ତତ୍ତ୍ୱ ବିଜ୍ଞାନଟା ଜାଣିବାକୁ ହେବ, ଆଉ ଜାଣିବା ପାଇଁ ହେଲେ କ'ଣ କରିବାକୁ ପଡ଼ିବ ନା, ସେ ତତ୍ତ୍ୱାଚାର୍ଯ୍ୟ ଗୁରୁଦେବଙ୍କ ପାଖକୁ ଯିବା ପାଇଁ କହିବ। ସେଇଠି ତଦ୍ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖ୍ୟନ୍ତି ଯେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ, ଏ କଥା ବହୁତ ଗୀତାରେ କୁହାଯାଇଛି। ସେଠି ତତ୍ତ୍ୱଦର୍ଶୀ ଗୁରୁ ଯେ ଆଚାର୍ଯ୍ୟ ଯେ ଗୁରୁ ପରମ୍ପରାରେ ପ୍ରାମାଣିକ ଗୁରୁ ପରମ୍ପରାରେ ଆସୁଛନ୍ତି, ତାଙ୍କର ଗୁରୁଦେବଙ୍କ ଠାରୁ ଏ ତତ୍ତ୍ୱବଗତ ହୋଇଛନ୍ତି, ତାଙ୍କର ପଦାରବିନ୍ଦରେ ଶିଷ୍ୟ ନିଜକୁ ସମର୍ପଣ କରିବ, ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରିବ। ଶିଷ୍ୟତେ ହଂସାଦି ମହାନ୍ ତଂ ପ୍ରବନ୍ନଂ, ଗୀତା ଦ୍ୱିତୀୟ ଅଧ୍ୟାୟରେ ଏ କଥା ଅର୍ଜୁନ କହିଛନ୍ତି, ଶିଷ୍ୟମାନେ ପ୍ରପନ୍ନଂ ଗୁରୁ ପଦାରବିନ୍ଦରେ ସମ୍ପୂର୍ଣ୍ଣ ରୂପେ ପ୍ରପନ୍ନ ଶରଣାଗତ ସ୍ୱର୍ଗୀକୃତ, ତାପରେ ସାଧିମାନ ତତ୍ତ୍ୱ ଉପଦେଶ ମୋତେ ପ୍ରଦାନ କରନ୍ତି, 이 시션으로 प्रार्थना गुरु पदारविंद करे तापर परिप्रश्न आ सेवा गुरुदेव को सेवा करबा पई पड़िबो तांक संतुष्ट करबा पई पड़िबो एवं बिनो सहकार तत्वगत प्रश्न करबा पई पड़िबो से संतुष्ट हले गुरुदेव तत्वगत प्रश्न उत्तर दियंछि तांक कृपारु ई सु तत्व उपलब्धि हो जस्य देवी परा भक्ति तथा देवी तथा गुरु उसिते कथिदाय स्थापकासस्ते महात्मन उपनिषद एक कथा कहुच्छे से प्रह्लाद महाराज जड़े प्रपन्न भक्त गुरुपाद पद्मे प्रपन्न तेणु ये सब तत्व से जानते से बर्तमान ये तत्व कथा से कहते एत कम बयस ये प्रकार तत्व कथा कह तत्वगत विश्लेषण करवा संभवपर नुहे एवं ये जो सब प्रकाश भौतिक प्रकाश कह एवं चित जगतर प्रकाश चित प्रकाश कह ये सब प्रकाश जे भगवान शरीर बड़ी बिला चित प्रकार ये हूँ ये तत्व से तत्व से तेणु जो मैने धारे न आसुंच प्रणिपाद परिप्रश्न सेवा गुरुपाद पद्मे न घुर्ची से मैंने ए तत्व बुझीपार कहीं अप्राकृत तत्व इतना प्राकृत तत्व किसी नुहे भगवान अप्राकृत एवं भगवान को संबंधी समस्त तत्व ये अप्राकृत प्राकृत नुहे हृदय विशुद्ध न अप्राकृत तत्व सहजे बोधगम्य हेना ये विशुद्ध हृदय दरकार विशुद्ध चेतना ही दरकार विशुद्ध चेतना स्थल को नगले विशुद्ध हृदय विशिष्ट नहले कहीं हेले ये तत्व बुझी पार तेणु किपरि आम विशुद्ध चेतना विशिष्ट होबा बा विशुद्ध स्तर को जीवा ता एक प्रश्न से उपाय दि जा कथा भी कह श्रणतांश कथा कृष्ण पुण्य श्रवण कीर्तन हृदस्थो ही अभद्राणी विदुनोति सुस्वदान ये भागवत अंश का मैंने कहा भगवान का जो कथा अप्राकृत दिव्य लीला गुण कहानी या कुछ श्रवण करवा से प्रामाणिक गुरु वैष्णव भक्त जे यहाँ परिवेशन करती वैष्णव गुरु आचार्य भक्त गोटे धंदा से सर्वदा से अप्राकृत स्तर में था दिव्य स्तर में था सर्वदा भगवत पदार बिंदरी सेवारत होती से गोटे मुहूर्त से विच्युत हमती ना से जो पाठी खोलती कथा कहवापाई से भगवान अप्राकृत लीला गुण कहानी कीर्तन करते एक कीर्तन तक मुखर श्रवण कले विनोद सहकार से वैष्णव आचार्य भक्त पदार बिंदुरे प्रपन्न हो जे श्रवण करती हृदय विशुद्ध ए कथार एक प्रकार शक्ति अच्छी हरि कथा कृष्ण कथार ये प्रकार शक्ति अच्छी अन्य कौन से उपाय कही आम जड़ बद्ध जीव ता कौशिक हृदय को विशुद्ध करना एक विशुद्ध करवा एकमात्र उपाय हूँ भगवान का दिव्य प्राकृत लीलागुण कहानी उपयुक्त प्रामाणिक अधिकारी श्रवण करवा एकमात्र उपाय तेणु जो माने वैष्णव भक्त कृपा पूर्वक एठी अवतरण करती ए भौतिक जगत रे से माने ए भगवान का दिव्य नाम गुण लीला कहानी सर्वदा कीर्तन करते कीर्तन फल से जो दिव्य ध्वनि से ध्वनि तरंग साउंड वाइब्रेशन इंग्रेजी कहते कर्णस्पर्श कले बद्ध जीव कर्ण स्पर्श कर कर्ण मध्य हृदय मध्य प्रवेश कले हृदय विशुद्ध हृदय विशुद्ध हम ना ये धारे स्रोत पंथा कौन जो मैंने केवल श्रवण ही कर ज्ञान प्रयास उपास्य नमंत जीवंती समुदान भवदीय वार्ता स्थान स्थित श्रुतिगदांत अनुवांग मनोभी जीवंती जे प्रयास अजीत जीत अभी स्त्रीलोक्या भागवत ब्रह्मांकर कथा अच्छी ये श्रवण संबंध में कथा कह जे जो स्थिति अच्छे स्थिति बदल स्थान बदल आवश्यकता किसी ना से ब्रह्मचारी ब्रह्मचर्य आश्रम थाउ ग्रस्त आश्रम थाउ बाम प्रस्थ आश्रम थाउ सन्यास आश्रम थाउ जो स्थित जी अच्छे से थाउ किंतु केवल श्रवण करम उपयुक्त प्रामाणिक साधु महात्मा वैष्णव मुखर ए दिव्य हरिकथा तो नित्य श्रवण करम श्रवण कले हृदय विशुद्ध हम जो भगवान अजीत से जीत हो जाती अजीत जीत अर्थात भक्त अजीत तुम भक्ति बल भगवान को जिणा जा पार अन्य कौन सी उपाय भगवान को जिणा जा पार ना अन्य कथार आम कह भगवान कथा भागवत कथा श्रवण कले भक्ति जाग्रत हो से श्रवण जो नवधा भक्ति प्रथम अंग ये हूँ एक अति विशिष्ट अंग केवल जो श्रवण करनशकार उपयुक्त प्रमाणिक अधिकारी भक्ति जाग्रत प्रमाण परीक्षित श्रवण परीक्षित महाराज केवल श्रवण कर सुखदेव गोस्वामी सात दिन जहाँफल से शुद्ध चेतना स्तर अपराधिक स्तर को उन्नीत हो गए ये प्रमाण जहाँ जो ये श्रीमद भागवत प्रमाण से संहिता सर्व वेदांत सार भागवत आम पाखे आस पहुंची जस्यां वैश्रियमाणयां कृष्णि परम पुरुषे भक्ति उत्पत्ति पुरुष शोक मोह भया भा ये श्रवण कले ये कृष्ण भक्ति जाग्रत हो जो कृष्ण भक्ति जाग्रत हेले भौतिक स्थिति जो शोक मोह भय रही एगुड़िक दूर हो भक्त जहाँ भक्ति जाग्रत हो से भक्त निर्भीक किसी भय ना ये भौतिक जगत दुखालय भगवगीतार दुखालय असाशत जन्म मृत्यु जरा व्याधि दुख ये भरपूर होतापर समस्ते सतत तापित किंतु जे भक्त जे कथा भगवान दिव्य लीलावन कहानी श्रवण कर श्रवण जो जहाँ भक्ति जाग्रत हो से भौतिक जगत में कदापि भीतत्रस्त हुए ना जहाँ श्रीमद भगवद गीतार कहती धीर तत्र न मुह्यति से धीर से कदापि मुह्यमान होती ना इस प्रकार श्रवण शक्ति अच्छे तेणु ये श्रवण उपरे जोर दि जाए ये श्रवण न कले कहारी कस्मिन काले ये हृदय विशुद्ध हम ना श्रवणर अशेष महात्म्य पीबंती जे भागवतात्म सदा कथामृत श्रवण पुटेशु संभुत पुनंती ते विषय विदूषिताशय व्रजंती तत्चरण सरोहांतीक श्रीमद भागवत द्वितीय स्कंदरी एक जो मैंने से भगवान हरि कृष्णंकर कथा आउ भक्तवृंदर कथा अमृत स्वरूप जहा कथामृत ता श्रवण पटे संस्थापित करी पान करते अमृतटा पान करा जाए ये कथामृत कर्ण जरिया पान करा ये मुख जरिया पान करा जाए ना तेणु ए प्रकार पान अमृत को जो माने कर्ण जरिया कर से मानकर विषय दूषित अंतकर पवित्र हो जाऊ भगवान पाल पद्म संपरे से उपनीत हो जाती श्रवण रकार महात्म बारम्बार एक कथा कह जाए सुनता कथा कृष्ण पुण्य श्रवण कीर्तन सुदस्थ ही अभद्राणी विजनोती सुदान से भगवान हरि कथा श्रवण कीर्तन परम पाव पवित्रकारी साधु मानकर हितकारी से श्रीकृष्ण नाम गुण रूप लीलादि कथार श्रवणकारी व्यक्ति मानक हृदय अंतर्ज्ञानी रूप से चैत्य गुरु रूप से जो भगवान अवस्थान करणकारी हृदय थी काम आदि बासना समूह समूह ध्वस कर दिखती ये श्रवण कथा शुणत सदया नित्य स्वचेषिदा नाति दीर्घेण कालेन भगवान विशते हृदय ये द्वितीय स्कंद भारत जे हरिंकर अशुमंगल कथा सदापूर्वक नित्य श्रवण करती एवं श्रवण करती किंबा कीर्तन करती भगवान अति शीघ्र स्वयं ताक हृदय आविर्भूत होतनकारी भक्त कृत्रिम भाव लीला स्मरण प्रवृत्तिर प्रयोजन हुए ना स्वतः स्मरण है जो श्रवण कीर्तन कर स्वतः स्मरण हम से कृष्ण विषय श्रवण कीर्तन आदि प्राकृत इंद्र ग्राह्य न कृष्ण प्राकृत नुहति बा कृष्ण दिव्य लीला गुण कहानी नाम गुण रूप लीला गुण कहानी ये प्राकृत नुह अप्राकृत से अप्राकृत श्रवण कीर्तन प्राकृत इंद्र ग्राह्य न अप्राकृत इंद्र ना ग्राह्य हब ना निजेन्द्रिय मन का यथेष्टा रूपा न विद्यता नित्य सत्य घनानंद रूपा सा ही गुणातीगा ये बृहद भाग कहा श्रवण कीर्तन स्मरण प्रभृति भक्ति स्वत्र बाप मन देहर व्यापार नुहे ए प्रकार भक्ति को नित्या सत्या घनानंद रूपा गुणातीता प्राकृत इंद्रिय अगोचर बोली जाना उचित जो माने प्राकृत व्यक्ति भौतिकवादी इंग्रेजी कहते ग्रॉस मेटेरियलिस्ट स्थूल भौतिकवादी जो माने निदार भौतिकवादी जो माने से कदापि या ग्रहण करना से यहाँ कदापि भल लगना से प्रति कदापि आकृष्ट होना से अपराधी पुनश्च से पाखे ये अपराधिक तत्व प्रकाश मान हम ना किंतु वैष्णव व भक्त एपरी करुणामय से तो सतत भगवान नाम रूप गुण लीला कीर्तन करती तो धंदा ही नए से जुआर जातु ना कहीं कर से माने वैष्णव पुनश्च सर्वभूत हितेरता पर दुखे दुखी वैष्णव समस्त जीव जगत मंगल करती ए भगवान का नाम रूप लीला गुण कीर्तन करी ए जो ट्रांसेंडेंटल साउंड वाइब्रेशन जो दिव्य ध्वनि ए समग्र वायुमंडल को ए ध्वनि प्रकाश करी वायुमंडल ध्वनि झंकृत हो तद्वारा मेटेरियल एटमोस्फियर भौतिक वायुमंडल दूषित वायुमंडल विशुद्ध हो जाए ଏ ବୈଷ୍ଣବ କରିପାରେ। ସେଥିପାଇଁ ଯେଉଁମାନେ ଅତ୍ୟନ୍ତ ନିଦାଘ ଭୌତିକବାଦୀ ସେମାନଙ୍କ ପ୍ରତି ମଧ୍ୟ ବୈଷ୍ଣବ କୃପା କରେ। ଆହା, ଏମାନେ କେଡ଼େ ଦୁଃଖୀ, କେଡ଼େ ଅଜ୍ଞ ଏମାନେ, ଏମାନେ ଜାଣିପାରୁନାହାନ୍ତି ଏମାନେ ଯେ ଚିଦାତ୍ମା, ଏମାନେ ଯେ ଭଗବାନଙ୍କ ନିତ୍ୟ ଦାସ, ଏ ଜ୍ଞାନ ଏମାନଙ୍କର ନାହିଁ। ସେଥିପାଇଁ ଏମାନେ ଲକ୍ଷ ଲକ୍ଷ ଜନ୍ମ ଏ ଭୌତିକ ଜଗତରେ ବିତାଉଛନ୍ତି, ଜନ୍ମୃତ୍ୟୁ ଚକ୍ରରେ ପୂର୍ଣ୍ଣାୟମାନ ହେଉଛନ୍ତି, କେବେ ଦୁଃଖ କ୍ଲେଶ ଯନ୍ତ୍ରଣା କରୁଛନ୍ତି। ଏମାନଙ୍କର ଏ ଦୁଃଖ ଯନ୍ତ୍ରଣା ଅବସାନ କରିବା ଏ କୃପା କରେ ବୈଷ୍ଣବ। ସେଥିପାଇଁ ସେ କ'ଣ କରେ ନା ଉଚ୍ଚ ସ୍ୱରରେ ନାମ କୀର୍ତ୍ତନ କରେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ। ଏ ନାମ କୀର୍ତ୍ତନ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ ଏ ପ୍ରାକୃତ ଧ୍ୱନି ବାୟୁମଣ୍ଡଳରେ ଯେତେବେଳେ ଝୁଙ୍କୃତ ହୁଏ ଏବଂ ସେ ଧ୍ୱନି ତରଙ୍ଗ ଯାହାର କର୍ଣ୍ଣ ସ୍ପର୍ଶ କରେ ତାହାର ହୃଦୟ ବିଶୁଦ୍ଧ ହେବାକୁ ଆରମ୍ଭ କରିଥାଏ, ଏହାର ଭୁରି ଭୁରି ପ୍ରମାଣ ରହିଛି। ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀମଦେଶ ଭକ୍ତି ବେଦାନ୍ତ ସ୍ୱାମୀ ରୂପାଜୀ ମହାରାଜ ସେ ପାଶ୍ଚାତ୍ୟ ଜଗତକୁ ଯାଇଥିଲେ, ତାଙ୍କ ପରମାରାଧ୍ୟ ଗୁରୁଦେବ ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ରୂପାଜୀ ମହାରାଜ ଆଜ୍ଞାନ ଦେଇ ସେ ପାଶ୍ଚାତ୍ୟ ଜଗତ ଯାହା କହନ୍ତି ଅତି ଭୌତିକବାଦୀ ସେଠି ସମସ୍ତ ଅଧିବାସ ସେଠି ସେ ଯାଇ କେବଳ ପ୍ରଥମେ କ'ଣ କରୁଥିଲେ ନା ଏଇ ନାମ କୀର୍ତ୍ତନ କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ବାହାରକୁ ଯାଆନ୍ତି କର୍ତ୍ତାଳ ହଳେ ନେଇଥାନ୍ତି, ସେଠି ବସିକିରି ଏହି ହରେ କୃଷ୍ଣ ନାମ କୀର୍ତ୍ତନ କରନ୍ତି। ସେ ପାର୍କରେ ନିଶା ଆଦି ଖାଇ ହିରୋଇନ ଆଦି ଅତି କଟୁ ନିଶା ଦ୍ରବ୍ୟ କାହିଁକି ପାଦ ପରି ଯାହା କହନ୍ତି ହିପିସ୍ ଯୁବକ ଯୁବତୀ ସବୁ ଗୁଡ଼ଗୁଡ଼ଉଥାନ୍ତି। ଏ ଯେତେବେଳେ କୀର୍ତ୍ତନ କରନ୍ତି ଏ ଯେଉଁ ଦିବ୍ୟ ଧ୍ୱନି ତାଙ୍କୁ କର୍ଣ୍ଣସ୍ପର୍ଶ କରି ସେମାନେ ତାଙ୍କ ପାଖକୁ ଆସନ୍ତି, ସେଠି ବସନ୍ତି। ଏହିପରି କରି କରି ତାଙ୍କର କ୍ରମଶଃ ହୃଦୟ ବିଶୁଦ୍ଧ ହେବାକୁ ଆରମ୍ଭ କଲା। ସେ ତାଙ୍କୁ କୀର୍ତ୍ତନ କରିବା ପାଇଁ କହିଲେ, ଏପରି ସେ କେବଳ କରୁଛନ୍ତି, ଏପରି କରିକରି ସମଗ୍ର ପାଶ୍ଚାତ୍ୟ ଜଗତରେ ଆଜି ସେ କୃଷ୍ଣ ଚେତନା ପ୍ରସାର କରିଛନ୍ତି, ଯାହାଫଳରେ ହଜାର ହଜାର ସଂଖ୍ୟକ ପାଶ୍ଚାତ୍ୟ ଜଗତକୁ ଆସି ଆକୃଷ୍ଟ ହୋଇଛନ୍ତି। ତା ପ୍ରମାଣ ପ୍ରକୃଷ୍ଟ ପ୍ରମାଣ କିପରି ସେମାନେ ଏ ସ୍ତରକୁ ଆସିଗଲେ ଏ କେବଳ ବୈଷ୍ଣବଙ୍କର ଅହେତୁକି କୃପା ଏଉ ଏ ଦିବ୍ୟ ଧ୍ୱନି କରୁ କ୍ରିୟା ଏସବୁ। ସେଥିପାଇଁ ନାମ କୀର୍ତ୍ତନ ହିଁ ଶ୍ରେଷ୍ଠ, ବରଂ ଶ୍ରୀମତ ପଦାମ୍ବଦ ସଦା ସଙ୍ଗତ୍ୟପେକ୍ଷା ନାମ ସଂକୀର୍ତ୍ତନ ପ୍ରୟଂ ବିଶୁଦ୍ଧାଂ ଭକ୍ତି ମାଚର ବୃହତ ଭାଗବତ ଅନୁସାରେ ଏ କଥା କୁହାଯାଇଛି। ହେ ମନ, ତୁ ଯଦି ଭୃଙ୍ଗ ଭଳି ଭଗବତ ପାଦ ପଦ୍ମର ସର୍ବଦା ସଙ୍ଗ ଲାଭ ଅପେକ୍ଷା କରୁ ତେବେ ତଦୀୟ ନାମ ସଂକୀର୍ତ୍ତନ ବହୁଳା ବିଶୁଦ୍ଧା ଭକ୍ତିର ଆଚରଣ କର। ବିଷୟାନ୍ ଧ୍ୟାୟତଶ୍ଚିତ୍ତଂ ବିଷୟେଷୁ ବିସର୍ଜ୍ୟତେ ମାମନୁସ୍ମରତ ଚିତ୍ତଂ ମଧ୍ୟେବ ପ୍ରବିଲୀୟତେ, ଏକାଦଶ ସ୍କନ୍ଦ ଭାଗବତରେ ଏ କଥା କୁହାଯାଏ। ଭଗବାନ କହିଲେ ସଦା ବିଷ ଚିନ୍ତାରୂପ ବ୍ୟକ୍ତିର ଚିତ୍ତ ଯେପରି ବିଷୟରେ ନିମଗ୍ନ ରହେ ତଦ୍ରୁପ ଭାବେ ମୋତେ ଧ୍ୟାନ କରୁଥିବା ବ୍ୟକ୍ତିର ଚିତ୍ତ ମୋଠାରେ ଲୀନ ତନ୍ମୟ ହୁଏ। ଏ ହେଉଛି ଉପାୟଟା। ସେଥିପାଇଁ ଶ୍ରୀମଦ୍ ଗୀତାରେ ଭଗବାନ କୃଷ୍ଣଙ୍କର ଗୃହ୍ୟତମ ଉପଦେଶ ଅଛି, ମନ୍ମଣା ଭବ ମଦ ଭକ୍ତ ମଜ୍ଜାଦି ମାଂ ନମସ୍କର ମାଙ୍ଗ ବିଶ୍ୱାସୀ ସତ୍ୟନ୍ତେ ପ୍ରତିଜାନେ। ଏ ଉପଦେଶ ହେଉଛି ଗୃହ୍ୟତମ ଉପଦେଶ। ପ୍ରଥମ କଥା ମନ୍ମଣା ଭବ, ମୋତେ ଚିନ୍ତା କର, ମନଠା ମୋ ଠାରେ ନିବିଷ୍ଟ କର, ମନ ମୋ ଠାରେ ଯୁକ୍ତ କର, ଅର୍ଥାତ୍ ମନରେ ଏକମାତ୍ର ମୋତେ ଚିନ୍ତା କର। ସେଇ କଥା ଦେଖା ମା ମନୁସ୍ମରଣ ଚିତ୍ତ ମଧ୍ୟ ଏବଂ ପ୍ରବିଦୀୟତି। ଏ ଭାଗବତର କଥା, ଏ ଗୀତା କଥା, ମୋତେ ଯେ ଧ୍ୟାନ କରୁଛି ତାହାର ଚିତ୍ତ ମୋ ଠାରେ ଲୀନ ତନ୍ମୟ ପିତା। ଆଉ ସ୍ୱତନ୍ତ କୃଷ୍ଣଙ୍କ ଠାରେ ଯୁକ୍ତ ହବା ଏକ ସରଳତମ ଉପାୟ ହେଉଛି ତାଙ୍କର ନାମ କୀର୍ତ୍ତନ। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ ଏକୁ କୀର୍ତ୍ତନ କଲେ ନାମ। ଏ ଯୋଉ ଧ୍ୱନି ଉଚ୍ଚ ସ୍ୱରରେ କୀର୍ତ୍ତନ କର, ଏ ଯୋଉ ଧ୍ୱନି ଏ ଧ୍ୱନିରେ ମନଟାକୁ ନିବେଶ କର, କାରଣ ଧ୍ୱନି ଦିବ୍ୟ। ତେଣୁ ଭଗବାନ ଭଗବାନଙ୍କର ନାମ ଭିନ୍ନ, ସେ ଅନୁଯାୟୀ ଧ୍ୱନିରେ ମନ ନିବିଷ୍ଟ ହେଲେ ଭଗବାନଙ୍କ ନିବିଷ୍ଟ ହୁଏ। ପୁନଶ୍ଚ ଏ ପ୍ରକାର କରି ଯେତେବେଳେ ହୃଦୟ ବିଶୁଦ୍ଧ ହୁଏ ସେତେବେଳେ ନାମ ନାମୀ ଅଭିନ୍ନ ସୂତ୍ରେ ନାମ ଉଚ୍ଚାରିତ ହୁଆ ମାତ୍ରେ ସେ ନାମ କୃଷ୍ଣଙ୍କର ଦର୍ଶନ ହୁଏ। ସେ ନାମ ସ୍ମରିଲେ ରୂପ ଆଇସେ ସାଙ୍ଗେ ସାଙ୍ଗେ, ଏ କଥା କୁହାଯାଏ। ଶ୍ରୀନାମ ସ୍ମରିଲେ ରୂପ ଆଇସେ ସାଙ୍ଗେ ସାଙ୍ଗେ, ଏ ହରିନାମ କଲେ ଭଗବାନଙ୍କର ରୂପ ମାଧୁର୍ଯ୍ୟ ନୀଳ କୃଷ୍ଣ କନ୍ଦର୍ପ କୋଟି କମନୀୟ ବିଶେଷ ସୋହମ, କୋଟି କନ୍ଦର୍ପର ରୂପକୁ ସୌନ୍ଦର୍ଯ୍ୟକୁ ଧିକାର କରୁଛି ଯେଉଁ କୃଷ୍ଣଙ୍କର ଅପରୂପ ସୌନ୍ଦର୍ଯ୍ୟ, ସେ ଅପରୂପ ସୌନ୍ଦର୍ଯ୍ୟବାନ ପୁରୁଷ କୃଷ୍ଣ ଦୃଷ୍ଟିପଥାର କରେ। କେବଳ ସେତିକି ନୁହେଁ, କେବଳ ରୂପ ଦର୍ଶନ ହବ ନା, ଅଧିକ ଉନ୍ନତି କଲେ ଲୀଳା ଦର୍ଶନ ହବ, କୃଷ୍ଣଙ୍କର ଯାବତୀୟ ଲୀଳା। ସେଥିପାଇଁ କୃଷ୍ଣଙ୍କର ଯାବତୀୟ ଲୀଳା ନାମ ପ୍ରତିଷ୍ଠି ବୋଲି କୁହାଯାଇଛି, ନାମରୁ ହିଁ ସମୁଦ୍ର, ନାମରୁ ଏହି ପ୍ରକାର ମହାତ୍ମ୍ୟ ଅଛି। ଏବଂ ତମ ସନ୍ଦର୍ଭରେ ଜୀବପାତ ସେ କଥା କହିଛନ୍ତି, କ୍ରମ ପ୍ରାପ୍ତ ଶ୍ରବଣ ପରେ ସେ କଥା କହିଛନ୍ତି, ତଚ୍ଚ ନାମ ରୂପ ଗୁଣ ଲୀଳାମୟ ଶବ୍ଦାନ ସ୍ୱତ୍ର ସ୍ପର୍ଶ ପ୍ରଥମ ନାମ ନାହ ଶ୍ରବଣ ମନ୍ତକରଣ ବିଶୁଦ୍ଧର୍ଥେ ନାପେକ୍ଷ ଶୁଦ୍ଧେ ଶାନ୍ତକରଣେ ରୂପ ଶ୍ରବଣେନ ତଦୁଦୟ ଯୋଗ୍ୟତା ଭବତି ସମ୍ୟଗୁଦିତେ ଚ ରୂପେ ଗୁଣାନଂ ସ୍ଫୁରଣଂ ସମ୍ପଦ୍ୟତେ ସମ୍ପଦେ ଚ ଗୁଣାନଂ ସ୍ଫୁରଣେ ପରିକର ବୈଶିଷ୍ଟ୍ୟେନ ତଦ୍ ବୈଶିଷ୍ଟ୍ୟ ସମ୍ପଦ୍ୟତେ ତଦସ୍ତେଷୁ ନାମ ରୂପ ଗୁଣ ପରିକରେଷୁ ସମ୍ୟକ୍ ପୂରିତେଷୁ ଲୀଳାନଂ ସ୍ଫୁରଣଂ ସୃଷ୍ଟୁ ଭବତି ତତ୍ରାପି ଶ୍ରବଣେ ଶ୍ରୀ ଭାଗବତ ଶ୍ରବଣ ପରମ ଶ୍ରେଷ୍ଠ। ଏ କଥା ଶ୍ରୀଜୀବପାଦ କହିଛନ୍ତି କ୍ରମ ସୌନ୍ଦର୍ଭରେ ଭଗବାନ ଭକ୍ତଙ୍କ ଦିବ୍ୟ ନାମ ଗୁଣ ରୂପ ଲୀଳାମୟ ଶବ୍ଦ ସମୂହ ଶ୍ରବଣ ପଥଗତ ହେଲେ ତାହାକୁ ଶ୍ରବଣ କୁହାଯାଏ। ସାଧନା ପ୍ରାରମ୍ଭରେ ଅନ୍ତଃକରଣ ଶୁଦ୍ଧି ନିମିତ୍ତ ପ୍ରଥମେ ଭଗବାନଙ୍କ ନାମ ଶ୍ରବଣ ଆବଶ୍ୟକ। ଅନ୍ତଃକରଣ ଶୁଦ୍ଧ ଅର୍ଥାତ୍ ବିଷୟ ମଳମୁକ୍ତ ହେଲେ ଭଗବାନଙ୍କ ରୂପ ସମ୍ବନ୍ଧୀୟ କଥା ଶ୍ରବଣ ଏବଂ ତାହା ଫଳରେ ଅନ୍ତରରେ ଏହି ରୂପର ଉଦୟଯୋଗ୍ୟତା ଲାଭ ହୁଏ। ଏ କ୍ରମିକ ରୂପ କଥା ଶ୍ରବଣ ପ୍ରଭାବରେ ରୂପ ସମ୍ୟକ ଉଦୟ ହେଲେ ଗୁଣ ସ୍ଫୁର୍ତ୍ତି ହୁଏ, ଗୁଣ ସମ୍ୟକ ସ୍ଫୁର୍ତ୍ତି ହେଲେ ପରିକର ବର୍ଗର ସେବା ବୈଚିତ୍ର୍ୟ ଏବଂ ତତ୍ସଙ୍ଗେ ତଲୀଳା ବୈଶିଷ୍ଟ୍ୟ ସ୍ଫୁରିତ ହୁଏ। ଏହିପରି ଭାବରେ ତଦୀୟ ନାମ ରୂପ ଆଦିର ସ୍ଫୁରଣରେ ତାଙ୍କର ଲୀଳା ସର୍ବାଙ୍ଗ ସମ୍ପନ୍ନା ହୋଇ ସୁନ୍ଦର ଭାବରେ ସ୍ଫୁରିତ ହୁଏ। ଏହି ଶ୍ରବଣ ମଧ୍ୟରେ ଶ୍ରୀମଦ୍ ଭାଗବତ ଶ୍ରବଣ परम श्रेष्ठ ए कथा जीवपा तांक क्रम संदर्भ रे कहिसंति तेणु श्रवण ए श्रवण एते गुरुत्वपूर्ण कथा जो माने जहाँ कहली प्रथमे प्रथमे श्रद्धा सहकारे आदो श्रद्धा श्रद्धा दृढ़ विश्वास सहकारे साधुसंग करी साधु मुखर ए सब श्रवण करती से मानकर ये लाभ है किंतु जो मान श्रद्धा न था दादित्रे विश्वास न था से मानकर किसी लाभ हो से कर्ण से सब प्रविष्ट हबना से मैंने शुणवार छलना कले सुधा श्रवण छलना कले सुधा ये किसी तर कर्ण प्रविष्ट हबना एक बुझा तेणु श्रद्धा है बड़ जिन से रूपवाद कहले आज श्रद्धा तद साधुसंग तद भजन क्रिया तद अर्थ निवृत्ति निष्ठास्त रुचिस्त ये सब क्रम कथा कही जाइए प्रथम कथा हूँ आदु श्रद्धा एथे दृढ़ विश्वास स्थापना दरकार आउ साधुसंग कले साधु मेलरे रही साधु मुखर यही सब दिव्य नाम गुण रूप लीला परिकर वैशिष्ट कथा श्रवण कले श्रद्धा जाग्रत श्रद्धा जाग्रत ये उपाय ये श्रवण हूँ अति गुरुत्वपूर्ण आ प्रह्लाद महाराज मातृ गर्भ समय ये श्रवण कराफल से बर्तमान ये सब तत्व परेषण कर जो मैंने श्रवण न करती से मैंने कदापि यू कथा बुझीपारे ना ये तत्व से निकट में परिस्फुट हबना से मैंने अगर कथार अश्रोहित पंथी निर्विशेषवादी स्पेकुलेटर इंग्रेज कहती मनशील मुनि मानसी कल्पना बेलासी से मैंने सब तत्व किसी बुझीपारे ना जापारे ना प्रकाश कर मानसिक कल्पना केवल हम ता प्रकृत पक्षे प्रामाणिक तत्व सम्बलित हबना कारण यह हूँ श्रोत पार्पर्ये आसणु आसण नक व्यक्ति कदापि यह सब तत्व भितर प्रवेश कर तत्व परिस्फुट हवना ये श्रवण हूँ बड़ गुरुत्वपूर्ण कथा से कह कि जड़े कि करू बा न कर केवल साधुसंग श्रवण ही कर ज्ञान प्रयास उदपाश्य नमंत जीवंती सम्मुखरिदान भवदीय वार्तां स्थान स्थित श्रुतिगतां तनुवां मनोभे ते प्रयास अधीत धीत प्रशिष्ट श्रीलोक्यां से कथा आम आगे कही केवल जे जो स्थिति अच्छे से स्थिति रही श्रवण ही कर प्राणिक अधिकारी कथा जीवन श्रद्धा सहकार भक्ति जागृत हम जो भक्ति बल से अजित भगवान मिल जाए भगवान को जीवार एकमात्र उपाय हूँ भक्ति जीतत्व भक्त बद्धत्व भक्ति बल दे भगवान को जीणी हो भगवान को पाए आ भक्ति रही भगवान को बांधी हो प्रेम रज्जुरे बद्धपाप हो जा भक्ति नए सब किसी प्राप्त हो पारना ये भक्तिर मूल जिनस हूँ श्रवण ये कथा तेणु ये जो तत्व प्रह्लाद महाराज परेषण कर मूल अच्छे ये जो गभर तत्व जो मैंने करश्चित भाव से समक्ष तत्व परिस्फुट हो कथा कहले से बुझीपारे जो मैंने न करप तत्व को किसी स्पर्श करें ना कि तत्व से बोधगम्य हबना ये हूँ सार कथा से साधु महात्मा गण वैष्णव गण श्रवण सुजोग दूसरी पृथ्वी चारिड़े भ्रमण करी नारद मुनि भाई उच्चस्वर में कीर्तन करें परमाराध्य गुरुदेव कथा कही से प्रथम कीर्तन कर पाश्चात्य जगत कीर्तन ध्वनि से भौतिकवादी दाग भौतिकवादी पाश्चात्य जगतवासींकर कर्ण प्रोहर में प्रविष्ट है विशुद्ध कलापर से आकृष्ट होती भक्ति पथ को आक्त ये प्रकृष्ट प्रमाण थेरोटिकल केवल मनोरा कथा नुहे ये कथा।